आकाशवाणी। संवाद पढ़ुछंती आदित्य नारायण दास। मुख्य संवाद, भारत यूरोपीय संघ मध्यरे मुक्त वाणिज्य चुक्तिनामा स्वाक्षरित, देशर चाषी एवं एमएसएमई क्षेत्र हेबे अधिक लाभवान कहिले प्रधानमंत्री। आसंताकालिठारु आरंभ हेउछि संसदर बजेट अधिवेशन, प्रतिरक्षा मंत्रीको अध्यक्षतारे सर्वदलीय बैठक अनुष्ठित, द्विपाक्षिक सहभागिता एवं सम्पर्कको सुदृढ करिबा नै षष्ठदश भारत यूरोपीय संघ शिखर सम्मेलनरे सहमति, एवं 19 वर्षरु कम पुरुष वर्ग क्रिकेट प्रतियोगितार आजिर म्याचरे जिम्बाब्वे सम्मुखरे 353 रनर विजय लक्ष्य धार्य कला भारत। विस्तृत संवाद, भारत यूरोपीय संघ मुक्त वाणिज्य चुक्तिनामा आज स्वाक्षरित होईछि। नूआदिल्लीरे प्रधानमंत्री नरेन्द्र मोदी एवं यूरोपीय परिषदर सभापति आंटोनियो कोस्टा एवं यूरोपीय कमिशनर अध्यक्ष उर्सुला भन डेर लेयन परस्पर मध्यरे एही ऐतिहासिक चुक्तिनामाको आदान प्रदान करिछन्ति। उभय पक्षरु वाणिज्य, सुरक्षा, प्रतिरक्षा, सहभागिता, विपर्य परिचालना, सबुज उद्यान आदि विभिन्न क्षेत्र उपरे प्रतिनिधिमंडल स्तरीय व्यापक आलोचना परे एही चुक्तिनामा स्वाक्षरित होईछि। प्रधानमंत्री श्री मोदी मुक्त वाणिज्य चुक्तिनामाको ऐतिहासिक बोली वर्णना करिछन्ति। देशर चाषी एवं एमएसएमई क्षेत्र एहाद्वारा अधिक लाभवान हेबा सहित निवेश वृद्धिको एहा त्वरान्वित करिब। द्विपाक्षिक नवसृजन सहभागिता एवं विश्वस्तरें जोगाण श्रृंखलाको एहा मजबूत करिब बोली श्री मोदी आशा व्यक्त करिछन्ति।
आज भारत ने अपने इतिहास का अब तक का सबसे बड़ा फ्री ट्रेड एग्रीमेंट संपन्न किया है। हमारे किसानों, हमारे छोटे उद्योगों, इसके यूरोपियन मार्केट तक पहुंच आसान बनाएगा, मैन्युफैक्चरिंग में नए अवसर पैदा करेगा और हमारे सर्विसेज सेक्टर के बीच सहयोग को और प्रबल करेगा।
श्री मोदी कहिछन्ति एहा केवल एक वाणिज्य चुक्ति नुहे बरं भविष्यत सहभागिता वृद्धि नै मार्ग उन्मुक्त करिछि। विश्व प्रतिष्ठान गुडिकर संस्कार उपरे गुरुत्वारोप करी प्रधानमंत्री कहिछन्ति नूआदिल्लीरे अनुष्ठित भारत यूरोपीय संघ व्यवसाय शिखर सम्मेलनी एक व्यापक मंच प्रदान करिछि। यूरोपीय परिषदर सभापति आंटोनियो कोस्टा कहिछन्ति भारत एवं यूरोपीय संघ एक नूतन एवं निर्भरजोग्य अंशीदार भावे सहमत होईछन्ति। विभिन्न वैश्विक क्षेत्र में भारत एवं यूरोपीय संघ नेतृत्व ग्रहण करिवे बोली से आशा व्यक्त करिछन्ति। यूरोपीय कमिशनर अध्यक्ष उर्सुला कहिछन्ति मुक्त वाणिज्य चुक्तिनामा उभय पक्ष मध्यरे होइतिबा विभिन्न चुक्तिनामा मध्यरे सबुठारु महत्वपूर्ण। भारत एवं यूरोपरे निजुक्ति क्षेत्रको एहा त्वरान्वित करिबा सह गतकालीर गणतन्त्र दिवसरे अतिथि भावे सामिल होइतिबा नै प्रधानमन्त्री नरेन्द्र मोदीको से कृतज्ञता ज्ञापन करिछन्ति। संसदर बजेट अधिवेशन आसन्ता कालीठारु आरम्भ हेउछि। दुईटी पर्यायरे अनुष्ठित हेबाकु थिबा एही बैठक आसन्ता एप्रिल मास 2 तारिख पर्यंत चलिब। प्रथम पर्याय आसन्ता कालीठारु फेब्रुअरी 13 तारिख पर्यंत एवं द्वितीय पर्याय मार्च 9 रु एप्रिल 2 तारिख पर्यंत चलिबा नै कार्यसूची स्थिर होईछि। अधिवेशन कालरे 30टी बैठक अनुष्ठित हेब। राष्ट्रपति द्रौपदी मुर्मू आसन्ताकाली उभय सदनर मिलित अधिवेशनकु सम्बोधन करिवे। आसन्ता मास पहिलारे संसदरे 2026-27 आर्थिक वर्ष पई बजेट उपस्थापन कराजिब। अधिवेशनर अव्यवहित पूर्वरु नूआदिल्लीर संसद भवन सम्मेलनी कक्षरे आज सर्वदलीय बैठक अनुष्ठित होईछि। प्रतिरक्षा मंत्री राजनाथ सिंह अध्यक्षतारे अनुष्ठित एही बैठकरे विभिन्न राजनैतिक दलर वरिष्ठ सदस्य तथा प्रतिनिधिमाने अंशग्रहण करिथिले। विभिन्न प्रमुख प्रसंग एवं संसदर अधिवेशनकु सुरुखुरुरे सम्पन्न करिबा लक्ष्य नै बैठकरे मत विनिमय होईछि। बैठक परे गणमाध्यमकु सूचना देइ संसद व्यापार मंत्री किरण रिजिजु कहिछन्ति अधिवेशनकु सुरुखुरुरे चलाइबा नै सबु राजनैतिक दलर सहयोग कामना कराजाइछि।
राष्ट्रपति का अभिभाषण पर धन्यवाद प्रस्ताव होगा, उस पे चर्चा होगी, फिर उसके बाद बजट पे दोनों सदन में चर्चा होगा। हम लोगों ने सारा मेंबर्स को रिक्वेस्ट किया है कि सब पार्टी सहयोग करें और हमारे संसद को सुचारू रूप से चलाने में योगदान करें।
ଆସନ୍ତା ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟରେ ନୂଆଦିଲ୍ଲୀରେ ଆଜି ପାରମ୍ପରିକ ହାଲୁଆ ସମାରୋହ ଅନୁଷ୍ଠିତ ହୋଇଛି। ଅର୍ଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ମନ୍ତ୍ରଣାଳୟ ଅଧୀନସ୍ଥ ସବୁ ବିଭାଗର ସଚିବ ଏବଂ ବଜେଟ୍ ପ୍ରସ୍ତୁତିରେ ସାମିଲ ଥିବା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଷଷ୍ଠଦଶ ଭାରତ ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ଆଜି ଦ୍ୱିପାକ୍ଷିକ ବ୍ୟାପକ ରଣନୈତିକ କ୍ଷେତ୍ର ସହଯୋଗିତା ଏବଂ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବିସ୍ତୃତ ଆଲୋଚନା ହୋଇଛି। ସ୍ୱଚ୍ଛ ଶକ୍ତି, ଜଳବାୟୁ ସହଭାଗିତା, ପ୍ରଯୁକ୍ତିବିଦ୍ୟା, ବିଦ୍ୟୁତ୍ ଶକ୍ତି ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଉଭୟ ପକ୍ଷ ସହମତ ହୋଇଛନ୍ତି। ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ 20ରୁ ଅଧିକ ବର୍ଷ ଧରି ରହିଥିବା ରଣନୈତିକ ସହଭାଗିତା ଆଧାରରେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର ହେବା ଏବଂ ବିଭିନ୍ନ କ୍ଷେତ୍ରରେ ସହଭାଗୀ ଭାବରେ କାର୍ଯ୍ୟ କରିବାକୁ ଉଭୟ ପକ୍ଷ ପ୍ରତିବଦ୍ଧତା ଦୋହରାଇଛନ୍ତି। ଆନ୍ତର୍ଜାତିକ ଆଇନ, ଆଞ୍ଚଳିକ ଅଖଣ୍ଡତା ଏବଂ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ପାରସ୍କରିକ ସମ୍ମାନ ଆଧାରିତ ଏକ ମୁକ୍ତ, ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗର କ୍ଷେତ୍ରକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଉପରେ ଉଭୟ ପକ୍ଷ ସହମତ ହୋଇଛନ୍ତି। ଭାରତ ୟୁରୋପୀୟ ସଂଘ ବ୍ୟବସାୟ ସମ୍ମିଳନୀ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବାଣିଜ୍ୟ, ନିବେଶ, ଉତ୍ପାଦନ, ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି, ଦକ୍ଷତା, ଷ୍ଟାର୍ଟଅପ୍, ଭିତ୍ତିଭୂମି, ଯୋଗାଣ ଶୃଙ୍ଖଳ ଆଦି ବିଭିନ୍ନ କ୍ଷେତ୍ରରେ ଉଭୟ ପକ୍ଷର ଅଂଶୀଦାର ଏଥିରେ ଯୋଗଦେଇ ମତ ବିନିମୟ କରିଛନ୍ତି। ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ୟୁରୋପୀୟ ସଂଘରେ ଭାରତର ନିବେଶ ପ୍ରାୟ 40 ବିଲିୟନ୍ ୟୁରୋରେ ପହଞ୍ଚିଛି। ଉଭୟ ପକ୍ଷର ଶିଳ୍ପ ଗୋଷ୍ଠୀ ମଧ୍ୟରେ ଗବେଷଣା, ବିକାଶ, ଉତ୍ପାଦନ ଆଦି ବିଭିନ୍ନ କ୍ଷେତ୍ରରେ ସୁଦୃଢ଼ ସହଯୋଗ ରହିଛି। ଏହି ଅବସରରେ ଆଜି ସ୍ୱାକ୍ଷରିତ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି
लेबर इंटेंसिव उत्पादों को यूरोपियन यूनियन मार्केट में इजी एक्सेस मिलेगा। इसमें विशेष तौर पर टेक्सटाइल, जेम्स एंड ज्वेलरी, ऑटो पार्ट्स और इंजीनियरिंग गुड्स शामिल हैं। फ्रूट्स, वेजिटेबल्स, प्रोसेस्ड फूड और मरीन प्रोडक्ट उसमें नए अवसर बनेंगे।
विश्वविद्यालय अनुदान आयोग यूजीसी नूतन निर्देशावली शिक्षानुष्ठान परिसर में ଜାତିଭିତ୍ତିକ ବୈଷମ୍ୟକୁ ଦୂର କରିବା ସହିତ ଏହାର ଅପବ୍ୟବହାରକୁ ରୋକିବା ବୋଲି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଗଣମାଧ୍ୟମ ସହ ଆଲୋଚନା ବେଳେ ଶ୍ରୀ ପ୍ରଧାନ କହିଛନ୍ତି ଏହି ନିର୍ଦ୍ଦେଶାବଳୀର ଅପବ୍ୟବହାର ନ ହେବା କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ୟୁଜିସିର ଦାୟିତ୍ୱ। ଏ ସଂକ୍ରାନ୍ତ ମାମଲା ସୁପ୍ରିମକୋର୍ଟଙ୍କ ତଦାରଖରେ ରହିଥିବା ବେଳେ ସମସ୍ତ କାର୍ଯ୍ୟ ସମ୍ଭିଧାନ ପରିସର ମଧ୍ୟରେ ସମ୍ପନ୍ନ ହେବ ବୋଲି ଶ୍ରୀ ପ୍ରଧାନ ସ୍ୱଷ୍ଟ କରିଛନ୍ତି। ୟୁଜିସି ପକ୍ଷରୁ ଗତ 13 ତାରିଖରେ ଜାରି ହୋଇଥିବା ଏହି ନିୟମାବଳୀ ଅନୁଯାୟୀ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଜାତିଭିତ୍ତିକ କିମ୍ବା ଯେକୌଣସି ପ୍ରକାର ଭେଦଭାବକୁ ତ୍ୱରିତ ସମାଧାନ କରିବା ନେଇ ପଦକ୍ଷେପ ଗ୍ରହଣ କରିବେ। ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ନେଇ ସ୍ୱତନ୍ତ୍ର କେନ୍ଦ୍ର, ସମାନତା କମିଟି, ଅଭିଯୋଗ ସମାଧାନ ବ୍ୟବସ୍ଥା ଏବଂ 24 ଘଣ୍ଟିଆ ହେଲ୍ପଲାଇନ୍ ସ୍ଥାପନ କରିବାକୁ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ବାଧ୍ୟ ବୋଲି ଏହି ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି। ଆସାମର ବ୍ରହ୍ମପୁତ୍ର ନଦୀରେ ଏକ ଦେଶୀ ଡଙ୍ଗା ବୁଡ଼ିଯିବାରୁ 7 ଜଣ ଯାତ୍ରୀ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଥିବା ଆଶଙ୍କା କରାଯାଉଛି। ବାରପେଟା ଜିଲ୍ଲାର ରାହାମପୁର ଏବଂ ବାରହୋଲା ଚେଙ୍ଗା ମଧ୍ୟରେ ଏହି ଡଙ୍ଗାଟି ଯାତ୍ରା କରୁଥିବା ବେଳେ ଅଧିକ ଯାତ୍ରୀ ଯୋଗୁଁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବାର ଜଣାପଡ଼ିଛି। ବଜେଟ୍ ଅଧିବେଶନ ପରିପ୍ରେକ୍ଷୀରେ ଆକାଶବାଣୀ ସମ୍ଭାଦସେବା ବିଭାଗ ପକ୍ଷରୁ ପ୍ରତିଦିନ ସନ୍ଧ୍ୟାରେ ବିଶେଷ ଆଲୋଚନା କାର୍ଯ୍ୟକ୍ରମ ଇସ୍ୟୁଜ୍ ବିଫୋର୍ ପାର୍ଲାମେଣ୍ଟ ଏବଂ ସଂସଦ କେ ସମ୍ମୁଖ ମଧ୍ୟ ପ୍ରସାରଣ କରାଯିବ। ଏଫ୍ଏମ୍ ରେନ୍ବୋ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସି ମାଧ୍ୟମରେ ଏହି କାର୍ଯ୍ୟକ୍ରମ ରାତି 9:30ରୁ 10 ପର୍ଯ୍ୟନ୍ତ ପ୍ରଚାରିତ ହେବ। ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। 19 ବର୍ଷରୁ କମ୍ ପୁରୁଷ ବର୍ଗ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ଭାରତ ଜିମ୍ବାୱେ ସମ୍ମୁଖରେ 353 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ନ୍ୟୁଜିଲାଣ୍ଡର ବୁଲାୱାଇଓଠାରେ ଚାଲିଥିବା ସୁପର ସିକ୍ସ ପର୍ଯ୍ୟାୟର ଏହି ମ୍ୟାଚ୍ରେ ଜିମ୍ବାୱେ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 50 ଓଭରରେ ଭାରତ 8 ୱିକେଟ୍ ବିନିମୟରେ 352 ରନ୍ ସଂଗ୍ରହ କରିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଜିମ୍ବାୱେ 19 ଓଭରରେ 3 ୱିକେଟ୍ ବିନିମୟରେ 62 ରନ୍ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ, ଦେଶର ଚାଷୀ ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ର ହେବେ ଅଧିକ ଲାଭବାନ କହିଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ, ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ, ଏବଂ 19 ବର୍ଷରୁ କମ୍ ପୁରୁଷ ବର୍ଗ କ୍ରିକେଟ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 353 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।